ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ ତିନିଦିନିଆ କେନ୍ଦୁଝର ଗସ୍ତଥି ଯାଉଛନ୍। ଆଜି ସକାଳ ବେଳା କେନ୍ଦୁଝର ଅଶୋକ ବାଟିକାନ ହେଉଥିବା 7 ନମ୍ବର ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀଠି ମୁଖ୍ୟମନ୍ତ୍ରୀ ଯୋଗଦେବେ। ଇତର ଉତ୍ତରୁ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବଠି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁଲିସ ହାବିଲଦାର କନଷ୍ଟେବଲ ଆର୍ ସିପାହୀମାନେ ଏତକର ଆଘନୁ ମିଳୁଥିବା ଗୋଟେ ମାସର ଅତ୍କା ଦରମା ନୂଆ ବେତନ ହାର୍ଥି ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ଇତର ସହିତ ହାବିଲଦାର ଆର୍ କନଷ୍ଟେବଲମାନେ ଆଘନୁ ସାଇକଲ ଭତ୍ତା ବାବଦେ 300 ଟଙ୍କା ପାଉଥିବାର ବେଳେ ଇହାଦେ ମୋଟରସାଇକଲ ଭତ୍ତା ବାବଦେ 1000 ଟଙ୍କା ପାଇବେ। ସେନ୍ତା ପୋଷାକ ଆର୍ ଜୋତା ବାବଦେ 5000 ଟଙ୍କା ବଦଲା 10000 ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ହାବିଲଦାର କନଷ୍ଟେବଲ ଆର୍ ସିପାହୀ ମହାସଂଘର 45ତମ ବାର୍ଷିକ ଉତ୍ସବଠି ଗଲାକାଲି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ଯେ ରାଜ୍ୟର ପ୍ରଗତିର ଲାଗି ସବୁନୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରାଜ୍ୟର ପୁଲିସ ବଲ୍ ତୁଲଉଛନ୍। ଏ ପୁଲିସ ବିଭାଗଟି କନଷ୍ଟେବଲ ଆର୍ ସିପାହୀମାନେ ସବୁନୁ ଜହ ଦାୟିତ୍ୱ ତୁଲଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏନ୍ସିଇଆର୍ଟି ହେଉଛି ଭାରତର ଗୌରବ ଆର୍ ଦେଶର ଶିକ୍ଷା ବ୍ୟବସ୍ଥା ନିହି, ଇଟା ଦେଶର ଗୋଟେ ସାମୁହିକ ଶୈକ୍ଷିକ ଭଣ୍ଡାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ ଗଲାକାଲ ଏନ୍ସିଇଆର୍ଟିର 900ଟା ସିଟ୍ ଥିବା ଗୋଟେ ନୂଆ ଅଡିଟୋରିୟମ ଭୂମିପୂଜନ ଆର୍ ଭିନ୍ ଭିନ୍ ଶିକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମ ମୂଲ କରବାର ଉଦ୍ଧେ କେନ୍ଦ୍ରମନ୍ତ୍ରୀ ଇଟା କହିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିଠି ଏନ୍ସିଇଆର୍ଟି ଆର୍ ଇ କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଭିତରେ ଗୋଟେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର ଏନ୍ଆଇସିଠାରେ ଆୟୋଜିତ ତିନିଦିନିଆ ଇ ଗଭର୍ଣ୍ଣାନ୍ସ କର୍ମଶାଳା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଏ ସମ୍ମିଳନୀ ଆର୍ ପ୍ରଦର୍ଶନୀକି ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍ଘାଟନ କରିକରି କୃତ୍ରିମ ବୁଦ୍ଧିମତା ଏଆଇ ଆର୍ ଅଲଗା କେତେଟା ଟେକ୍ନୋଲୋଜିକେ ବ୍ୟବହାର କରିକରି ରାଇଜେ ଭିନ୍ ଭିନ୍ ଜନକଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କେନ୍ତା ତୁର୍ତ୍ତି କରାଯାଇପାରବା ସେ ବାବଦେ କହିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଫିଟ୍ ଇଣ୍ଡିଆ ସାଇକଲ ଚାଳନା କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ମାଇ ଭାରତ, ଆଞ୍ଚଳିକ ସାଇ ଜାତୀୟ ଉତ୍କର୍ଷ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର ଆର୍ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗଠି ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟ ତରଫୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥି 1000 ଭିନ୍ ଭିନ୍ ଆଞ୍ଚଳିକ କେନ୍ଦ୍ରମାନଙ୍କେ ଏହି କାର୍ଯ୍ୟକ୍ରମ ହେବା। ରାଜ୍ୟର ସମ୍ବଲପୁର, ପୁରୀ, କୋଣାର୍କ, କଟକ, ବ୍ରହ୍ମପୁରନ ବାୟୋମିଥେନ୍ ପ୍ଲାଣ୍ଟ ସ୍ଥାପନା କରବାରକେ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅଏଲ୍ ଇଣ୍ଡିଆ ଲିମିଟେଡ୍କେ ପ୍ରସ୍ତାବ ଦେଇଛନ୍। ଏଥିଲାଗି ରାଜ୍ୟ ସରକାର ଜାଗା ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟର ପହିଲା ମିଥେନ୍ ଗ୍ୟାସ୍ ପ୍ଲାଣ୍ଟ ଭୁବନେଶ୍ୱରନ ଖୁଲବାରକେ ଯାଉଛି। ଏଥିଲାଗି ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ଆର୍ ଅଏଲ୍ ଇଣ୍ଡିଆ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଯୋଗଦେଇକରି ଏ ବାବଦ ପ୍ରସ୍ତାବ ରଖିଥିଲେ। ଏ ବଛ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧୀ ମାର୍ଗଠାରେ ପ୍ରଜ୍ଞାପନ ମେଢ଼ ସାମିଲ ହେବା ବୋଲି ଜଣାପଡ଼ିଛି। ଏ ଉଲ୍ଗୁନେ ପ୍ୟାରେଡ୍ ସହିତ ଏ ପ୍ରଜ୍ଞାପନ ମେଢ଼ମାନେ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ। ଇଥି ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା ଆର୍ ବିକାଶର ରୂପରେଖ ପ୍ରଦର୍ଶିତ ହେବା। ଇ ବାବଦେ ସୂଚନା ଆଉ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବଙ୍କର ଅଧ୍ୟକ୍ଷତାଠି ଗୋଟିଏ ପ୍ରାରମ୍ଭିକ ବୈଠକ ଗଲାକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରନ 6 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଆଜି ଉଦ୍ଯାପିତ ହେବା। ଏ ଉତ୍ସବଠି ଓଡ଼ିଆ ଭାଷା, ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇନ ଜନେଇ ଦିଆଯାଇପାରେ ଯେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନ ଗଲା 6 ତାରିଖନୁ ରାଜ୍ୟ ପୁସ୍ତକ ମହୋତ୍ସବ ମୂଲ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜିଠାନୁ ମୂଲ ହେବା। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ମରାମତିର ସବୁ ପଦକ୍ଷେପ ନିଆଯିବା। ସେଡ଼ା ମରାମତି ସମିତି ସାଧାରଣ ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ବାହାର କାଠ ପାଖେ ମହାପ୍ରଭୁମାନଙ୍କୁ ଦର୍ଶନ କରିପାରିବେ। ଫି ଦିନ ଦ୍ୱିତୀୟ ଭୋଗମଣ୍ଡପ ନୀତି ଉତ୍ତରୁ ସମିଆ ଦେଖିକରି ଏଏସ୍ଆଇ ତରଫୁ 5 ଘଣ୍ଟା ଲେଖା ମରାମତି କାମ କରାଯିବାର ଲକ୍ଷ୍ୟ ରଖାଯାଇଛି। ଦିନର 12:30 ଉତ୍ତରୁ ବେଲବୁଡ଼ର 6 ବଜେ ତକ୍ ମରାମତି କାମ କରାଯିବା ବୋଲି ସମିଆ ଧାରିଜ କରାଯାଇଛି। ଓଡ଼ିଶାର ବରପୁତ୍ର ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କର ଆଜି ହେଉଛି ଜୟନ୍ତୀ। ଏ ଅବସରରେ ସୂଚନା ଆଉ ଲୋକସମ୍ପର୍କ ବିଭାଗ ଆର୍ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫୁ ଭୁବନେଶ୍ୱର ଜୟଦେବ ଭବନ ଗୋଟିଏ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ହେବା। ଏଥି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଇଜେ ଶୀତଲହରୀ ଜାରି ରହିଛି। ଆଜି କଳାହାଣ୍ଡି ଆର୍ ସୁନ୍ଦରଗଡ଼ର ଗୋଟିଏ ଯୋଡ଼େ ଜାଗାନ ଟିକେନୁ ବହଲିଆ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ସେନ୍ତା କୋରାପୁଟ କନ୍ଧମାଳନ ବହଲିଆ କୁହୁଡ଼ି ଦେଖାଯିବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।